ଓମ୍ ଶାନ୍ତି। 7/8/2025 ର ସାକାର ମହାବାକ୍ୟ। ବାବା କହିଲେ, ମିଠେ ବଚେ, ଅବିନାଶୀ ଜ୍ଞାନରତ୍ନକୁ ଧାରଣ କରି ଏବେ ତୁମକୁ ଫକୀରରୁ ଅମୀର ଅର୍ଥାତ୍ ଭିକାରୀରୁ ଧନବାନ ହେବାକୁ ପଡ଼ିବ। ତୁମେମାନେ ହେଉଛ ରୂପ ବସନ୍ତ ଅର୍ଥାତ୍ ଯୋଗୀ ଏବଂ ଜ୍ଞାନୀ ଆତ୍ମା ଅଟ। ପ୍ରଶ୍ନ, କେଉଁ ଶୁଭ ଭାବନା ରଖି ପୁରୁଷାର୍ଥରେ ସର୍ବଦା ତତ୍ପର ରହିବାକୁ ହେବ? ଉତ୍ତର, ସର୍ବଦା ଏହି ଶୁଭ ଭାବନା ରଖିବାକୁ ହେବ ଯେ ମୁଁ ଆତ୍ମା ସତ ପ୍ରଧାନ ଥିଲି, ମୁଁ ହିଁ ବାବାଙ୍କଠାରୁ ଶକ୍ତି ରୂପୀ ସମ୍ପତ୍ତି ନେଇଥିଲି, ଏବେ ପୁନର୍ବାର ନେଉଛି। ଏହି ଶୁଭ ଭାବନା ରଖି ପୁରୁଷାର୍ଥ କରି ସତପ୍ରଧାନ ହେବାକୁ ପଡ଼ିବ। ଏପରି ଭାବିବା ଉଚିତ ନୁହେଁ ଯେ ସମସ୍ତେ କ'ଣ ସତପ୍ରଧାନ ହୋଇପାରିବେ। ନା, ୟାଦର ଯାତ୍ରାରେ ରହିବା ପାଇଁ ପୁରୁଷାର୍ଥ କରିବାକୁ ହେବ। ସେବା ଆଧାରରେ ବାବାଙ୍କଠାରୁ ଶକ୍ତି ନେବାକୁ ହେବ। ଗୀତ ଇସ୍ ପାପ କି ଦୁନିଆ ସେ। ଓମ୍ ଶାନ୍ତି। ଏହା ହେଉଛି ପାଠ ପଢା। ପ୍ରତ୍ୟେକ କଥାକୁ ବୁଝିବା ଉଚିତ। ଆଉ ଯେଉଁ ସବୁ ସତ୍ସଙ୍ଗ ଆଦି ଅଛି ସେସବୁ ଭକ୍ତି ମାର୍ଗର ଅଟେ। ଭକ୍ତି କରି କରି ଭିକାରୀ ହୋଇଯାଇଛନ୍ତି। ଦୁନିଆର ଭିକାରୀ ଅଲଗା ଆଉ ତୁମେ ଅନ୍ୟ ପ୍ରକାରର ଭିକାରୀ ଅଟ। ତୁମେ ଅମୀର ଥିଲ, ଏବେ ଭିକାରୀ ହୋଇଯାଇଛ। ଏକଥା କାହାକୁ ଜଣା ନାହିଁ ଯେ ଆମେ ଅମୀର ଥିଲୁ। ତୁମେ ବ୍ରାହ୍ମଣ ହିଁ ଜାଣିଛ ଆମେ ବିଶ୍ୱର ମାଲିକ ଅମୀର ଥିଲୁ। ଅମୀର ଚନ୍ଦରୁ ଫକୀରଚନ୍ଦ ହୋଇଛୁ। ବର୍ତ୍ତମାନ ଏହା ହେଉଛି ପାଠ ପଢା, ଯାହାକୁ ଭଲ ଭାବରେ ପଢି ଧାରଣ କରି ଅନ୍ୟକୁ ଧାରଣ କରାଇବାକୁ ଚେଷ୍ଟା କରିବା ଉଚିତ। ଅବିନାଶୀ ଜ୍ଞାନରତ୍ନ ଧାରଣ କରିବାକୁ ହେବ। ଆତ୍ମା ହେଉଛି ରୂପ ବସନ୍ତ ନା, ଆତ୍ମା ହିଁ ଧାରଣ କରୁଛି। ଶରୀର ତ ବିନାଶୀ ଅଟେ। ଯେଉଁ ଜିନିଷ କାମର ଯୋଗ୍ୟ ନୁହେଁ ତାକୁ ଜଳାଇ ଦିଆଯାଇଥାଏ। ଶରୀର ମଧ୍ୟ ଯେତେବେଳେ କୌଣସି କାମର ନ ରହୁଏ ତାକୁ ନିଆଁରେ ଜଳାଇଥାଏ। ଆତ୍ମାକୁ ତ ଜଳାଉ ନାହାନ୍ତି। ଆମେ ହେଉଛୁ ଆତ୍ମା। ଯେବେଠାରୁ ରାବଣ ରାଜ୍ୟ ଆରମ୍ଭ ହୋଇଛି ସେବେଠାରୁ ମନୁଷ୍ୟ ଦେହ ଅଭିମାନରେ ଆସିଯାଇଛି। ମୁଁ ହେଉଛି ଶରୀର, ଏହା ପକ୍କା ନିଶ୍ଚୟ ହୋଇଯାଇଛି। ଆତ୍ମା ତ ହେଉଛି ଅମର। ଅମରନାଥ ବାବା ଆସି ଆତ୍ମାମାନଙ୍କୁ ଅମର କରାଉଛନ୍ତି। ସେଠାରେ ତ ଠିକ୍ ସମୟରେ ନିଜ ଇଚ୍ଛାରେ ଗୋଟିଏ ଶରୀର ଛାଡ଼ି ଆଉ ଗୋଟିଏ ନେବେ, କାହିଁକି ନା ଆତ୍ମା ମାଲିକ ଅଟେ। ଯେବେ ଚାହିଁବ ଶରୀର ଛାଡ଼ିବ। ସେଠାରେ ଦୀର୍ଘାୟୁ ହୋଇଥାନ୍ତି, ସର୍ପର ଉଦାହରଣ ରହିଛି। ଏବେ ତୁମେ ଜାଣୁଛ ଏହା ତୁମର ବହୁତ ଜନ୍ମର ଶେଷ ଜନ୍ମର ପୁରୁଣା ଶରୀର। ସମ୍ପୂର୍ଣ୍ଣ 84 ଜନ୍ମ ନେଇଛ। କାହାର 60-70 ଜନ୍ମ ମଧ୍ୟ ରହିଛି, କେହି ପୁଣି 50 ଜନ୍ମ ମଧ୍ୟ ନେଉଛନ୍ତି। ତ୍ରେତୟାରେ ନିଶ୍ଚୟ ଆୟୁ କିଛି ନା କିଛି କମ୍ ହୋଇଯାଉଛି। ସତ୍ୟଯୁଗରେ ପୂର୍ଣ୍ଣ ଆୟୁଷ ରହିବ। ଏବେ ପୁରୁଷାର୍ଥ କରିବାକୁ ହେବ ଯେ ଆମେ ପ୍ରଥମେ ସତ୍ୟଯୁଗକୁ ଆସିବୁ। ସେଠାରେ ଶକ୍ତି ଭରି ହୋଇ ରହିଥିବାରୁ ଅକାଳ ମୃତ୍ୟୁ ହେବ ନାହିଁ। ଶକ୍ତି କମ୍ ହୋଇଗଲେ ଆୟୁ ମଧ୍ୟ କମ୍ ହୋଇଯାଇଛି। ଏବେ ବାବା ତାଙ୍କ ପରି ତୁମ ଆତ୍ମାକୁ ମଧ୍ୟ ଶକ୍ତିବାନ କରାଉଛନ୍ତି। ପ୍ରଥମତଃ ପବିତ୍ର ହୋଇ ବାବାଙ୍କ ସ୍ମୃତିରେ ରହିବାକୁ ହେବ। ତେବେ ଶକ୍ତି ମିଳିବ ବାବାଙ୍କଠାରୁ ଶକ୍ତିରେ ସମ୍ପନ୍ନ ହେଉଛ। ପାପ ଆତ୍ମାମାନେ ତ ଶକ୍ତି ନେଇପାରିବେ ନାହିଁ, ପୁଣ୍ୟ ଆତ୍ମା ହେଲେ ଶକ୍ତି ମିଳିଥାଏ। ଏହି ଖିଆଲ କର, ଆତ୍ମା ଆମ୍ଭମାନଙ୍କର ଆତ୍ମା ସତ ପ୍ରଧାନ ଥିଲା। ସର୍ବଦା ଶୁଭ ଭାବନା ରଖିବା ଦରକାର। ଏପରି ନୁହେଁ ଯେ ସମସ୍ତେ ସତ ପ୍ରଧାନ ହେବେ, କେହି ତ ସତ ମଧ୍ୟ ହେବେ ନା। ନା, ନିଜେ ବୁଝିବା ଦରକାର ଯେ ଆମେ ପ୍ରଥମେ ସତ ପ୍ରଧାନ ଥିଲୁ, ନିଶ୍ଚୟ ଦ୍ୱାରା ହିଁ ସତ ପ୍ରଧାନ ହେବୁ। ଏପରି ଭାବ ନାହିଁ ଯେ ଆମେ କିପରି ସତ ପ୍ରଧାନ ହୋଇପାରିବୁ। ଏହା ଭାବିଲେ ଅବସ୍ଥା ଅଧୋଗତି ହୋଇଯାଇଥାଏ। ୟାଦର ଯାତ୍ରାରେ ରହୁନାହାନ୍ତି। ଯେତେ ସମ୍ଭବ ପୁରୁଷାର୍ଥ କରିବା ଉଚିତ। ନିଜକୁ ଆତ୍ମା ଭାବି ସତ ପ୍ରଧାନ ହେବାକୁ ପଡ଼ିବ। ବର୍ତ୍ତମାନ ସମୟରେ ସମସ୍ତ ମନୁଷ୍ୟ ମାତ୍ରକେ ତମ ପ୍ରଧାନ ଅଟନ୍ତି, ତୁମ ଆତ୍ମା ମଧ୍ୟ ତମ ପ୍ରଧାନ ହୋଇଯାଇଛି। ବାବାଙ୍କ ସ୍ମୃତି ଦ୍ୱାରା ଆତ୍ମାକୁ ଏବେ ସତ ପ୍ରଧାନ କରିବାକୁ ହେବ। ତା ସହିତ ସେବା ମଧ୍ୟ କଲେ ଶକ୍ତି ମିଳିବ। ଭାବ, କେହି ସେବା କେନ୍ଦ୍ର ଖୋଲିଲେ ବହୁତଙ୍କର ଆଶୀର୍ବାଦ ତାଙ୍କୁ ମିଳିବ। ମନୁଷ୍ୟ ଧର୍ମଶାଳା ତିଆରି କରିଥାଏ ଯେ କେହି ଯାତ୍ରୀ ଆସିଲେ ବିଶ୍ରାମ ନେବେ। ଆତ୍ମା ଖୁସି ହେବ ନା, ରହିବା ବ୍ୟକ୍ତିକୁ ଆରାମ ମିଳିଲେ ତାଙ୍କର ଆଶୀର୍ବାଦ ଧର୍ମଶାଳା ଯିଏ ତିଆରି କରିଥାନ୍ତି ତାଙ୍କୁ ହିଁ ମିଳିଥାଏ। ପୁଣି ପରିଣାମ କ'ଣ ହେବ? ପରଜନ୍ମରେ ସେ ସୁଖୀ ରହିବ। ଭଲ ଘର ମିଳିବ, ଘରର ସୁଖ ମିଳିବ। ଏପରି ନୁହେଁ ଯେ କେବେ ରୋଗରେ ପଡ଼ିବ ନାହିଁ, କେବଳ ଭଲ ଘର ମିଳିବ। ଡାକ୍ତରଖାନା ଖୋଲିଥିଲେ ଭଲ ସ୍ୱାସ୍ଥ୍ୟ ମିଳିବ, ବିଶ୍ୱବିଦ୍ୟାଳୟ ଖୋଲିଥିଲେ ଭଲ ପାଠ ପଢ଼ିବେ। ସ୍ୱର୍ଗରେ ଡାକ୍ତରଖାନା ଆଦି ରହିବ ନାହିଁ। ଏଠାରେ ତୁମେ ପୁରୁଷାର୍ଥ ଦ୍ୱାରା ଏକୋଇଶ ଜନ୍ମ ପାଇଁ ପ୍ରାରବ୍ଧ ଗଢୁଛ, ବାକି ସେଠାରେ ଡାକ୍ତରଖାନା, କୋର୍ଟ, ପୋଲିସ ଆଦି କିଛି ରହିବ ନାହିଁ। ଏବେ ତୁମେ ସୁଖଧାମକୁ ଯାଉଛ, ସେଠାରେ ମନ୍ତ୍ରୀ ମଧ୍ୟ ରହିବେ ନାହିଁ। ସର୍ବୋଚ୍ଚ ହେଉଛନ୍ତି ସ୍ୱୟଂ ମହାରାଜା ମହାରାଣୀ। ସେମାନେ କ'ଣ ମନ୍ତ୍ରୀର ରାୟ ନେବେ? ରାୟ ସେତେବେଳେ ମିଳିଥାଏ ଯେବେ ନିର୍ବୁଦ୍ଧିଆ ହୋଇଯାଆନ୍ତି, ବିକାରୀ ହୋଇଥାନ୍ତି। ରାବଣ ରାଜ୍ୟରେ ବିଲକୁଲ ବୁଦ୍ଧିହୀନ ତୁଚ୍ଛ ବୁଦ୍ଧି ହୋଇଯାଇଥାନ୍ତି, ଏଥିପାଇଁ ବିନାଶର ରାସ୍ତା ଖୋଜୁଛନ୍ତି। ନିଜେ ଭାବୁଛନ୍ତି ଆମେ ବିଶ୍ୱକୁ ଶ୍ରେଷ୍ଠ କରୁଛୁ, କିନ୍ତୁ ଆହୁରି ତଳକୁ ଖସି ଚାଲିଛନ୍ତି। ଏବେ ବିନାଶ ସମ୍ମୁଖରେ ଠିଆ ହୋଇଛି। ତୁମେ ସନ୍ତାନମାନେ ଜାଣିଛ, ଆମକୁ ଘରକୁ ଯିବାକୁ ହେବ। ଆମେ ଭାରତର ସେବା କରି ଦୈବ ରାଜ୍ୟ ସ୍ଥାପନ କରୁଛୁ, ପୁଣି ଆମେ ରାଜତ୍ୱ କରିବୁ। ଗାଇଡ୍ ମଧ୍ୟ ରହିଛି, ଫଲୋ ଫାଦର। ପିତା ପୁତ୍ରକୁ ଓ ପୁତ୍ର ପିତାଙ୍କୁ ପ୍ରତ୍ୟକ୍ଷ କରିଥାନ୍ତି। ପିଲାମାନେ ଜାଣିଛନ୍ତି ବର୍ତ୍ତମାନ ଶ୍ରୀ ବାବା ବ୍ରହ୍ମାଙ୍କ ଶରୀରରେ ଆସି ଆମକୁ ପଢ଼ାଉଛନ୍ତି। ଏହିପରି ବୁଝାଇବା ଦରକାର, ଆମେ ବ୍ରହ୍ମାଙ୍କୁ ଭଗବାନ ଅଥବା ଦେବତା ମାନୁନାହୁଁ। ଇଏ ତ ପତିତ ଥିଲେ, ବାବା ପତିତ ଶରୀରରେ ପ୍ରବେଶ କରିଛନ୍ତି। କଳ୍ପ ବୃକ୍ଷରେ ଦେଖ, ଉପର ଭାଗରେ ଚୁଟି ଛିଡ଼ା ହୋଇଛନ୍ତି ନା, ପତିତ ହୋଇଯାଇଛନ୍ତି, ପୁଣି ତଳେ ପାବନ ହେବା ପାଇଁ ତପସ୍ୟା କରୁଛନ୍ତି, ପରେ ଦେବତା ହେଉଛନ୍ତି। ବ୍ରାହ୍ମଣମାନେ ତପସ୍ୟା କରୁଛନ୍ତି, ତୁମେ ସବୁ ବ୍ରହ୍ମା କୁମାର କୁମାରୀମାନେ ରାଜଯୋଗ ଶିଖୁଛ, କେତେ ସ୍ପଷ୍ଟ ଭାବେ ରହିଛି। ଏଥିପାଇଁ ଭଲ ଯୋଗଯୁକ୍ତ ସ୍ଥିତି ଦରକାର। ବାବାଙ୍କର ସ୍ମୃତିରେ ନ ରହିଲେ ମୁରଲୀରେ ମଧ୍ୟ ସେହି ଶକ୍ତି ରହିବ ନାହିଁ। ଶ୍ରୀ ବାବାଙ୍କ ସ୍ମୃତି ଦ୍ୱାରା ଶକ୍ତି ମିଳିବ, ଯୋଗ ବଳ ଦ୍ୱାରା ଶତପ୍ରଧାନ ହୋଇପାରିବ, ନହେଲେ ଦଣ୍ଡ ପାଇ ପୁଣି କମ୍ ପଦ ପାଇବୁ। ମୂଳ କଥା ହେଉଛି ୟାଦ, ଯାହାକୁ ଭାରତର ପ୍ରାଚୀନ ଯୋଗ କୁହାଯାଉଛି। ଜ୍ଞାନ ବିଷୟରେ କାହାକୁ ଜଣାନାହିଁ। ପୂର୍ବରୁ ଋଷି ମୁନିମାନେ କହୁଥିଲେ, ରଚୟିତା ଏବଂ ରଚନାର ଆଦି ମଧ୍ୟ ଅନ୍ତକୁ ଆମେ ଜାଣିନାହୁଁ। ତୁମେ ମଧ୍ୟ ଆଗରୁ କିଛି ଜାଣିନଥିଲ। ଏହି ପାଞ୍ଚ ବିକାର ହିଁ ତୁମକୁ ବିଲକୁଲ ମୂଲ୍ୟହୀନ କରିଦେଇଛି। ବର୍ତ୍ତମାନ ଏହି ପୁରୁଣା ଦୁନିଆ ବିଲକୁଲ ଜଳି ସମାପ୍ତ ହୋଇଯିବ, କିଛି ହେଲେ ରହିବ ନାହିଁ। ତୁମେ ସବୁ ପୁରୁଷାର୍ଥର କ୍ରମ ଅନୁସାରେ ଭାରତକୁ ସ୍ୱର୍ଗ କରିବା ନିମନ୍ତେ ତନ୍ ମନ୍ ଧନ ଦ୍ୱାରା ସେବା କରୁଛ। ପ୍ରଦର୍ଶନୀରେ ମଧ୍ୟ ତୁମକୁ କେହି ପଚାରିଲେ କୁହ, ଆମେ ବିକେ ନିଜର ତନ୍ ମନ୍ ଧନ ଦ୍ୱାରା ଶ୍ରୀମଦ ଆଧାରରେ ସେବା କରି ରାମରାଜ୍ୟ ସ୍ଥାପନ କରୁଛୁ। ଗାନ୍ଧିଜୀ ଏପରି କହୁନଥିଲେ ଯେ ଶ୍ରୀମଦ ଦ୍ୱାରା ଆମେ ରାମରାଜ୍ୟ ସ୍ଥାପନ କରୁଛୁ। ଏଠାରେ ତ ୟାଙ୍କ ଭିତରେ ଶ୍ରୀ ଶ୍ରୀ 108 ବାବା ବସିଛନ୍ତି, 108ର ମାଳା ମଧ୍ୟ ତିଆରି କରୁଛନ୍ତି। ମାଳା ତ ବଡ଼ ହେଉଛି, ସେଥିରେ 108 ଭଲ ପରିଶ୍ରମ କରୁଛନ୍ତି। କ୍ରମାନ୍ୱୟରେ ତ ବହୁତ ଅଛନ୍ତି ଯେଉଁମାନେ କି ଭଲ ପରିଶ୍ରମ କରୁଛନ୍ତି। ରୁଦ୍ର ଯଜ୍ଞ ହେଲେ ଶାଳଗ୍ରାମର ମଧ୍ୟ ପୂଜା ହୋଇଥାଏ, ନିଶ୍ଚିତ କିଛି ସେବା କରିଛନ୍ତି, ସେଥିପାଇଁ ପୂଜା ହେଉଛି। ତୁମେ ବ୍ରାହ୍ମଣ ହେଉଛ, ଆତ୍ମିକ ସେବାଧାରୀ, ସମସ୍ତ ଆତ୍ମାମାନଙ୍କୁ ଜାଗ୍ରତ କରୁଛ। ମୁଁ ଆତ୍ମା ଏହି କଥା ଭୁଲିଯିବା ଦ୍ୱାରା ଦେହ ଅଭିମାନ ଆସିଯାଉଛି, ଭାବୁଛନ୍ତି ମୁଁ ହେଉଛି ଅମୁକ, କାହାକୁ ହେଲେ ଏକଥା ଜଣା ନାହିଁ। ମୁଁ ଆତ୍ମା, ଏହି ଶରୀରର ନାମ ଅମୁକ, ଆମେ ଆତ୍ମା କେଉଁଠାରୁ ଆସୁଛୁ, ଏହି ଖ୍ୟାଲ ଟିକିଏ ବି କାହାର ନାହିଁ। ଏଠାରେ ଅଭିନୟ କରି କରି ଶରୀରର ଅଭିମାନ ପକ୍କା ହୋଇଗଲାଣି। ବାବା ବୁଝାଉଛନ୍ତି ପିଲାମାନେ, ଏବେ ଭୁଲ କରିବା ଛାଡ଼, ମାୟା ବହୁତ ଶକ୍ତିଶାଳୀ ଅଟେ। ତୁମେ ଯୁଦ୍ଧ ଭୂମିରେ ରହିଛ, ତୁମେ ଆତ୍ମ ଅଭିମାନୀ ହୁଅ, ଏହା ହେଉଛି ଆତ୍ମାମାନଙ୍କର ସହିତ ପରମାତ୍ମାଙ୍କର ମେଳା। ଗାୟନ ରହିଛି, ଆତ୍ମା ପରମାତ୍ମା ଅଲଗ ରହିଲେ ବହୁ କାଳ, ଏହାର ଅର୍ଥ ମଧ୍ୟ ସେମାନେ ଜାଣିନାହାନ୍ତି। ତୁମେ ଏବେ ଜାଣୁଛ, ଆମେ ଆତ୍ମାମାନେ ବାବାଙ୍କ ସାଥିରେ ରହିଥାଉ, ତାହା ହେଉଛି ଆତ୍ମାମାନଙ୍କର ଘର, ବାବା ମଧ୍ୟ ସେଠାରେ ଅଛନ୍ତି, ତାଙ୍କର ନାମ ହେଉଛି ଶିବ। ଶିବ ଜୟନ୍ତୀର ମଧ୍ୟ ଗାୟନ କରାଯାଉଛି, ଅନ୍ୟ କୌଣସି ନାମ ଦେବା ଅନୁଚିତ। ବାବା କହୁଛନ୍ତି ମୋର ଅସଲ ନାମ ହେଉଛି କଲ୍ୟାଣକାରୀ ଶିବ। କଲ୍ୟାଣକାରୀ ରୁଦ୍ର କୁହାଯିବ ନାହିଁ, କଲ୍ୟାଣକାରୀ ଶିବ କହିଥାନ୍ତି। କାଶୀରେ ମଧ୍ୟ ଶିବଙ୍କର ମନ୍ଦିର ରହିଛି ନା, ସେଠାକୁ ଯାଇ ସାଧୁସନ୍ତମାନେ ମନ୍ତ୍ର ଜପିଥାନ୍ତି, ଶିବ କାଶୀ ବିଶ୍ୱନାଥ ଗଙ୍ଗା। ଏବେ ବାବା ବୁଝାଉଛନ୍ତି, ଯେଉଁ ଶିବଙ୍କୁ କାଶୀ ମନ୍ଦିରରେ ବସାଇଛନ୍ତି ତାଙ୍କୁ ବିଶ୍ୱନାଥ କହୁଛନ୍ତି। ମୁଁ ତ ବାସ୍ତବରେ ବିଶ୍ୱନାଥ ନୁହେଁ, ବିଶ୍ୱର ନାଥ ତୁମେ ହେଉଛ, ମୁଁ ହେଉନାହିଁ। ବ୍ରହ୍ମତତ୍ତ୍ୱର ନାଥ ମଧ୍ୟ ତୁମେ ହେଉଛ, ତାହା ହେଉଛି ତୁମର ଘର, ସ୍ୱର୍ଗତ ହେଉଛି ରାଜଧାନୀ। ମୋର ଏକମାତ୍ର ଘର ହେଉଛି ବ୍ରହ୍ମତତ୍ତ୍ୱ, ମୁଁ ସ୍ୱର୍ଗକୁ ଯିବି ନାହିଁ, ନା ମୁଁ ନାଥ ହେଉଛି। ମତେ ଶ୍ରୀ ବାବା କହୁଛନ୍ତି ମୋର ଅଭିନୟ ହେଉଛି ପତିତମାନଙ୍କୁ ପାବନ କରାଇବା। ଶିଖ ଲୋକ ମଧ୍ୟ କହିଥାନ୍ତି ମୁଁ ତ ପଲିତେ କପଡ଼ ଧୋଏ, କିନ୍ତୁ ଅର୍ଥ ବୁଝି ନାହାନ୍ତି। ମହିମା ମଧ୍ୟ ଗାନ କରୁଛନ୍ତି ଓ ଏକ ଓଙ୍କାର ଅଯୋନି ଅର୍ଥାତ୍ ଶରୀର ଧାରଣ କରନ୍ତି ନାହିଁ। ମୁଁ ତ 84 ଜନ୍ମ ନେଉ ନାହିଁ, ମୁଁ ଏହାଙ୍କ ଶରୀରରେ ପ୍ରବେଶ କରୁଛେ। ମନୁଷ୍ୟମାନେ 84 ଜନ୍ମ ନେଇଥାନ୍ତି, ଏହାଙ୍କ ଆତ୍ମା ଜାଣିଛି ବାବା ମୋ ସହିତ ଏକତ୍ର ବସିଛନ୍ତି, ତଥାପି ଘଡ଼ି ଘଡ଼ି ସ୍ମୃତି ଭୁଲି ଯାଉଛନ୍ତି। ଏହି ଦାଦାଙ୍କ ଆତ୍ମା କହୁଛି ମତେ ବହୁତ ମେହନତ କରିବାକୁ ପଡୁଛି। ଏପରି ନୁହେଁ ଯେ ମୋ ସହିତ ଶ୍ରୀ ବାବା ବସିଥିବାରୁ ଭଲ ସ୍ମୃତି ରହୁଛି, ନା ଏକଦମ ଏକତ୍ର ରହିଛନ୍ତି, ଜାଣୁଛି ମଧ୍ୟ ମୋ ପାଖରେ ଅଛନ୍ତି। ଏହି ଶରୀରରେ ଯେପରି ସେ ମାଲିକ ଅଟନ୍ତି, ତଥାପି ଭୁଲି ଯାଉଛି ବାବାଙ୍କୁ ଏହି ଶରୀର ରୂପୀ ଘର ଦେଇଛି ରହିବା ପାଇଁ। ବାକି ଗୋଟିଏ କୋଣରେ ମୁଁ ବସିଛି, ଶ୍ରୀ ବାବା ମୁରବୀ ହେଲେ ନା, ବିଚାର କରୁଛି ପାଖରେ ମାଲିକ ବସିଛନ୍ତି, ଏହି ରଥ ହେଉଛି ତାଙ୍କର, ସେ ଏହାଙ୍କୁ ସମ୍ଭାଳୁଛନ୍ତି, ମତେ ଶ୍ରୀ ବାବା ଖୁଆଉଛନ୍ତି, ମୁଁ ହେଉଛି ତାଙ୍କର ରଥ। କିଛି ହେଲେ ତ ଖାତିରେ କରିବେ, ଏହି ଖୁସିରେ ଖାଉଛି, 2-4 ମିନିଟ୍ ପରେ ଭୁଲି ଯାଉଛି। ତେବେ ବୁଝିପାରୁଛି ଯେ ପିଲାମାନଙ୍କୁ କେତେ ପରିଶ୍ରମ କରିବାକୁ ପଡୁଥିବ, ସେଥିପାଇଁ ବାବା ବୁଝାଉଛନ୍ତି ଯେତେ ସମ୍ଭବ ବାବାଙ୍କୁ ମନେ ପକାଅ, ବହୁତ ବହୁତ ଫାଇଦା ହେବ। ଏଠାରେ ଅଳ୍ପ କଥାରେ ବିରକ୍ତ ହୋଇ ପାଠପଢ଼ାକୁ ଛାଡ଼ି ଦେଉଛନ୍ତି, ବାବା ବାବା କହି ଛାଡ଼ପତ୍ର ଦେଇ ଦେଉଛନ୍ତି। ବାବାଙ୍କୁ ନିଜର କରନ୍ତି, ଜ୍ଞାନ ଶୁଣାନ୍ତି, ପରନ୍ତୁ ଦିବ୍ୟ ଦୃଷ୍ଟି ଦ୍ୱାରା ସ୍ୱର୍ଗ ଦେଖୁଛନ୍ତି, ହ୍ରାସ କରୁଛନ୍ତି। ଓହୋ ମାୟା, ମତେ ଛାଡ଼ପତ୍ର ଦେଇ ପଳାଉଛନ୍ତି, ଯିଏ ବିଶ୍ୱର ମାଲିକ କରାଉଛନ୍ତି ତାଙ୍କୁ ଛାଡ଼ପତ୍ର ଦେଇ ଦେଉଛନ୍ତି। ବରିଷ୍ଠ ବରିଷ୍ଠ ଭାଇ ଭଉଣୀମାନେ ମଧ୍ୟ ଛାଡ଼ପତ୍ର ଦେଇ ଦେଇଛନ୍ତି। ଏବେ ତୁମକୁ ରାସ୍ତା ବତା ଯାଉଛି, ଏପରି ନୁହେଁ ଯେ ହାତରେ ଧରି ନେଇଯିବେ। ଏହି ସ୍ଥୂଳ ଆଖିରେ ତ ଅନ୍ଧ ନୁହନ୍ତି, ହଁ ଜ୍ଞାନର ତୃତୀୟ ନେତ୍ର ତୁମକୁ ମିଳୁଛି, ତୁମେ ସୃଷ୍ଟିର ଆଦି ମଧ୍ୟ ଅନ୍ତକୁ ଜାଣିଛ। ଏହି 84 ଚକ୍ର ବୁଦ୍ଧିରେ ଘୂରିବା ଦରକାର, ତୁମର ନାମ ହେଉଛି ସ୍ୱଦର୍ଶନ ଚକ୍ରଧାରୀ। ଏକ ବାବାଙ୍କୁ ହିଁ ମନେ ପକାଇବାକୁ ହେବ, ଦ୍ୱିତୀୟ କାହାର ମଧ୍ୟ ୟାଦ ନ ରହୁ, ଅନ୍ତ ସମୟରେ ଏହି ଅବସ୍ଥା ରହୁ। ଯେପରି ସ୍ତ୍ରୀର ପୁରୁଷ ପ୍ରତି ସ୍ନେହ ରହିଥାଏ, ତାହା ହେଉଛି ଶାରୀରିକ ସ୍ନେହ, ଏଠାରେ ତୁମର ଆତ୍ମିକ ସ୍ନେହ ରହିଛି। ତୁମକୁ ଉଠିବା ବସିବା ସମୟରେ ପତିମାନଙ୍କର ପତି, ପିତାମାନଙ୍କର ପିତାଙ୍କୁ ମନେ ପକାଇବାକୁ ହେବ। ଦୁନିଆରେ ଏପରି ବହୁତ ଘର ରହିଛି ଯେଉଁଠି ସ୍ତ୍ରୀ ପୁରୁଷ ତଥା ପରିବାରରେ ସମସ୍ତେ ପରସ୍ପର ମଧ୍ୟରେ ବହୁତ ସ୍ନେହର ସହ ରହିଥାନ୍ତି, ଘର ଯେପରି ସ୍ୱର୍ଗ ହୋଇଥାଏ। 5-6 ପିଲା ଏକତ୍ର ରହିଥାନ୍ତି, ସକାଳୁ ଜଲ୍ଦି ଉଠି ପୂଜାରେ ବସିଥାନ୍ତି, କୌଣସି ଝଗଡ଼ା ଆଦି ଘରେ ହୋଇନଥାଏ, ଏକରସ ରହିଥାନ୍ତି। କେଉଁଠି ପୁଣି ଗୋଟିଏ ଘରେ କେହି ରାଧା ସ୍ୱାମୀଙ୍କର ଶିଷ୍ୟ ହୋଇଥିବେ, ତ କେହି ପୁଣି ଧର୍ମକୁ ମାନୁନଥିବେ, ଅଳ୍ପ କଥାରେ ରାଗି ଯାଉଛନ୍ତି। ତେଣୁ ବାବା କହୁଛନ୍ତି ଏହି ଅନ୍ତିମ ଜନ୍ମରେ ପୁରା ପୁରୁଷାର୍ଥ କରିବାକୁ ହେବ, ନିଜର ପଇସା ବି ସଫଳ କରି ନିଜର କଲ୍ୟାଣ କର, ତେବେ ଭାରତର ମଧ୍ୟ କଲ୍ୟାଣ ହେବ। ତୁମେ ଜାଣିଛ ଆମେ ନିଜର ରାଜଧାନୀ ଶ୍ରୀମଦ ଆଧାରରେ ପୁନର୍ବାର ସ୍ଥାପନ କରୁଛୁ, ବାବାଙ୍କ ସ୍ମୃତି ଦ୍ୱାରା ଏବଂ ସୃଷ୍ଟିର ଆଦି ମଧ୍ୟ ଅନ୍ତକୁ ଜାଣିବା ଦ୍ୱାରା ହିଁ ଆମେ ଚକ୍ରବର୍ତ୍ତୀ ରାଜା ହୋଇଯିବୁ, ପରେ ଖସିବା ଆରମ୍ଭ ହେବ, ଶେଷରେ ବାବାଙ୍କ ପାଖକୁ ଆସିଯିବେ, ଶ୍ରୀମଦ ପାଳନ କଲେ ହିଁ ଉଚ୍ଚ ପଦ ପାଇବ। ବାବା କୌଣସି ଫାଶୀ ଉପରେ ଚଢ଼ାଉ ନାହାନ୍ତି, ପ୍ରଥମତଃ କହୁଛନ୍ତି ପବିତ୍ର ହୁଅ ଏବଂ ବାବାଙ୍କୁ ମନେ ପକାଅ। ସତ୍ୟଯୁଗରେ କେହି ପତିତ ରହିବେ ନାହିଁ, ଦେବୀ ଦେବତାମାନେ ମଧ୍ୟ ବହୁତ କମ୍ ରହିବେ, ପୁଣି ଧୀରେ ଧୀରେ ବୃଦ୍ଧି ହେବ। ଦେବତାମାନଙ୍କର ବୃକ୍ଷ ହେଉଛି ଛୋଟ, ପୁଣି କେତେ ବୃଦ୍ଧି ହୋଇଯାଉଛି, ଉପରୁ ଆତ୍ମା ସବୁ ଆସୁଛନ୍ତି, ଏହା ପୂର୍ବ ପ୍ରସ୍ତୁତ ଖେଳ। ଆଚ୍ଛା, ମିଠା ମିଠା ଶିଖିଲାଧ ସନ୍ତାନମାନଙ୍କ ପ୍ରତି ମାତପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର ଆତ୍ମିକ ସେବାଧାରୀ ହୋଇ ଆତ୍ମାମାନଙ୍କୁ ଜାଗ୍ରତ କରାଇବାର ସେବା କରିବାକୁ ହେବ। तन मन धन द्वारा सेवा करी श्रीमत आधार रामराज्य स्थापन करने निमित्त हेबाकु पड़िबो। दुई नंबर स्वदर्शन चक्रधारी होई 84 जन्मर चक्र को बुद्धि घुराइबाकु हेबो। एकमात्र बाबांकु ही मने पकाइबाकु हेबो। बाबांको व्यतीत अन्य कहार भी स्मृति न रहु। केबे भी कोनोसी कथारे विरक्त होई पाठ पढ़ा को छाड़ीबा अनुचित। बरदान संगठन भितरे रही निजर लक्ष्य एवं लक्ष्य को समान करुथबा सदा शक्तिशाली आत्मा हुआ। संगठन भितरे परस्पर को देखी उमंग उत्साह मध्य आसी थाए एवं अवहेला पणिया मध्य आसी थाए। भावती ये भी करुछंती मु जदि करिले कौन असुविधा हैला सेथि पे संगठन थारु श्रेष्ठ हेबार सहयोग निय। प्रत्येक कर्म करिबा पूर्वर एही विशेष ध्यान दियो बा लक्ष्य रख जे मते निजकु संपन्न करि सैंपल अर्थात दृष्टांत हेबार अछि। मु निजे करिबि एवं अन्य मानकु कराइबि। पुणि बारंबार एही लक्ष्य को बुद्धि रे जाग्रत करुथाओ। लक्ष्य सहित लक्षण को जदि मिसाई चालिथिबो तेबे शक्तिशाली होइजिबो। स्लोगन शेष समय रे आसी जदि तीव्र बेग आड़कु जिबाकु चाहुछो तेबे साधारण एवं व्यर्थ संकल्प रे समय नष्ट कर नहीं। अव्यक्ति सारे जदि सहज योगी हेबाकु चाहुछो तेबे परमात्मा स्नेहर अनुभवी हुओ। जिए अति प्रिय होइथाए ताकु मने पकाइबाकु पड़े नहीं। तार स्मृति आपे आपे आसी थाए। केवल दिल रो स्नेह थिबा दरकार। सच्चा एवं निस्वार्थ होइथिबा दरकार। जेबे के कहुछ मेरा बाबा प्यारा बाबा तेबे प्यारे अर्थात प्रिय साथी को केबे भी भूली हुए नहीं। एवं निस्वार्थ स्नेह केवल बाबांक व्यतीत अन्य काठारु भी मिलि पारिबो नहीं। सेथिपई केबे भी स्वार्थ को आगरे रखी मने पकाउ नहीं। निस्वार्थ स्नेह रे लवलीन हुआ। विशेष सूचना बाबांकर श्रीमत अनुसार मुरली केवल बाबांकर पिलामानंक पई ही उद्दिष्ट नुहे कि जे माने राजयोगर कोर्स मध्य करिनाहंते। सेथिपई समस्त निमित्त टीचर सब भाई भोनी मानक विनम्र निवेदन करा जाउछि जे साकार मुरली रो ऑडियो बा वीडियो को यूट्यूब फेसबुक इंस्टाग्राम बा कोनोसी भी व्हाट्सएप ग्रुप रे पोस्ट करंतु नाही। अच्छा ओम शांति।